श्रीमद्भागवतम दशम स्कंद चतुर्थ अध्याय श्लोक चौराण संदिश्य साधु लोकस्य संदिश्य साधु लोकस्य पदमे पदन प्रियान पदमे पदन प्रियान कामरूपधरान्दिक्षु दानवान् गुरुमाविशत् कंस अनुचर ये समस्त असुर माने अन्य मानक विशेष कर वैष्णव मान को उत्पीड़ित करिवारे अत्यंत दक्ष थिले सेमाने सेमाने इच्छा अनुसार जेकोसि रूप धारण कर करथिले कंस ये सब असुर मान को सर्वत्र गमन करी साधु मान को उत्पीड़न करिवा को अनुमति दे निज प्रसाद रे प्रवेश कला ए सोबर कोनसी नवा कने पत्र पत्र कर के 45 तेरी राजा प्रकृत तया तमसा मुरकेत स सतां विद्वेश माचरो आराग आगत इत्यव अर्थात राजा ने तमगुण द्वारा आचन अहंकारित ज्ञान शून्य आसन मृत्यु असुर माने साधु मान को उत्पीड़ित करने को आरंभ कले जे भगवत गीता रे द्वितीय अध्याय 13 रे कहले छि एही नस्मि जताते ओमारं गोवनं जरा तथा देहान प्रवर्तते वीर स्तत्रण मुयते अर्थात देही के कुमार गोवनं एवं जरा नाम रे देहर रूप परिवर्तन कर चले मृत्यु समय रे सेही परि एही देही का आत्मा एक देह रु अन्य कोन देह को देहांतर कर दिए स्थित प्रज्ञा कविता में केतकल रे एही परिवर्तन रे नियमान बनते नहीं दायित्व ज्ञान शून्य व्यक्ति मान रज एवं तमक द्वारा आचरण हुई मूर्खता वशत एक समस्त कार्य करती जहाँ केतवे करवा उचित नुहे गुणम प्रबंध उत्ते विकर्म किंतु मनुष्य मान कर्तव्य एक प्रकार दायित्व ज्ञान मान कर्म फल संबंध में अवगत रहा जहाँ परम विश्व पर विश्लेषण करा सर्वप्रथमे समस्त भक्त सदनंद और मंत्रमन को मंत्राष्ट्र के समान संघ अपने सपन कर को एक भाग अवतार राशि भगवान में स्वागत कर सो जिस भाग रहे हमारे सपन भावक से गुरु को मैं स्वागत कर सो करना से तो वैसे समान बोल मंत्र से हमारा इस क्लास को उठले से समय से मैं बाकी को सीख ली तंगो मुझे ने को जिन सदा को उठले से समय नाम से करना को जब जी बहुत बहुत सतावन रखा है ये वर्ष आखिर तौर पर रखा है ଯାଉ, ଆମର ଏଇ ଭାଗବତ ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ହେଉଛି କଂସର ଅତ୍ୟାଚାର। ଆଉ ଗୋଟିଏ ଶ୍ଳୋକ ପରେ ଅଧ୍ୟାୟ ଶେଷ ହେବେ। ତେଣୁ କଂସ ଏହିପରି ଭାବରେ ଅତ୍ୟାଚାର ଆରମ୍ଭ କରିଦେଇଛି। ଯେତେବେଳେ ଜାଣିଲା, ଯେତେବେଳେ କଂସର ଅତ୍ୟାଚାର ବନ୍ଦ କରିବା କଥା, ସେହି ସମୟରେ ସେ ଅତ୍ୟାଚାର ଆରମ୍ଭ କଲା। ଯାହା ଅତ୍ୟାଚାର କରୁଥିଲା କରୁଥିଲା, ଯେତେବେଳେ ଦେବକୀଙ୍କର ଅଷ୍ଟମ ଗର୍ଭରେ ଦେଖିଲା ସେ ଗୋଟେ କନ୍ୟା ଜାତ ହୋଇଛନ୍ତି, ଏବଂ ସେ କନ୍ୟାକୁ ଯେତେବେଳେ ନିହତ ବା ହତ୍ୟା କରିବା ପାଇଁ ଚେଷ୍ଟା କରିକି ଚେଷ୍ଟା କରୁଥିଲା, ସେହି ସମୟରେ ସେ କନ୍ୟା ଚାଲିଯାଇକି ତା ମାତୃ ସେ ଅଷ୍ଟପୂଜା ମୂର୍ତ୍ତି ଉପରେ ଦୁର୍ଗା ଦେବୀ ଉପରେ ପ୍ରକାଶ କଲେ। ଏବଂ ସେ ବିଶେଷ ଭାବରେ କହିଲେ, ତୁ ଏ ଯେଉଁ ସବୁ ଅତ୍ୟାଚାର କରୁଛୁ ଏସବୁ ବନ୍ଦ କର, ତୋର ଶତ୍ରୁ ଅନ୍ୟଠାରେ ଜନ୍ମ ନେଇଛନ୍ତି, ତୁ ଏସବୁ ଅତ୍ୟାଚାର ବନ୍ଦ କର। ତେଣୁ ତାଙ୍କ କଥାରେ ଦେବୀ ଦୁର୍ଗା ଦେବୀ ହେଉଛନ୍ତି ଆମର ଆରାଧ୍ୟ ଦେବୀ କଂସଗର। ଅସୁରଣ ସାଧାରଣତଃ ବିଭିନ୍ନ ଭଗବାନ ଛଡ଼ା ଅନ୍ୟ ଦେବତା ଦେବୀ ଏମାନଙ୍କୁ ସବୁ ଆଶ୍ରୟ ନେଇଥାନ୍ତି। ତେଣୁ କଂସର ଆରାଧ୍ୟ ଦେବୀ ହେଉଛନ୍ତି ଦୁର୍ଗା ଦେବୀ। ତେଣୁ ଯେତେବେଳେ ସେ ଦେଖିଲା ଦୁର୍ଗା ଦେବୀ ତାଙ୍କର ଏଇ କଥା କହୁଛନ୍ତି, ସେଥିପାଇଁ ସେ ଅତ୍ୟାଚାର ବନ୍ଦ କରିବା ପାଇଁ ଚିନ୍ତା କରିଥିଲା। ତେଣୁକରି ତାଙ୍କର ଯେଉଁ ଭଉଣୀ ଦେବକୀ ଏବଂ ବିଣେଇ ବସୁଦେବକୁ ବନ୍ଦୀ କରି ରଖିଥିଲା, ତାଙ୍କୁ ବନ୍ଦୀରୁ ଉଦ୍ଧାର କଲା, ତାଙ୍କ ପାଇଁ କ୍ଷମା ପ୍ରାର୍ଥନା କଲା, ଏଭଳି ବହୁତ କଥା ସେ କହିଛି ସେ ସମୟରେ ବସୁଦେବ ଦେବ। କିନ୍ତୁ ବର୍ତ୍ତମାନ ଯେତେବେଳେ ସେ ତାର ଅନୁଚରମାନେ ଅଛନ୍ତି, ଅସୁର ମନ୍ତ୍ରୀମାନେ ସେ ମନ୍ତ୍ରଣା ଦେଉଛନ୍ତି, ସେ ମନ୍ତ୍ରଣାରେ ତାର ବୁଦ୍ଧି ବିଭ୍ରମ ହୋଇଯାଏ, ଭ୍ରମ ହୋଇଯାଇଛି। ତେଣୁକରି ଯେଉଁଟା ଆମର ମୃତ ନୁହଁ ସେଇଟା ମୃତ ବୋଲି ସେ ଭାବୁଛି। ଅତ୍ୟାଚାର କରିବାଟା ତା ପକ୍ଷରେ ହିତ ନୁହଁ ବୋଲି ଦୁର୍ଗା ଦେବୀ କହିକି ଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଯେହେତୁ ସେ ତାଙ୍କର ଯେଉଁ ଦୁଃସଙ୍ଗ ରହିଛି ଅସତସଙ୍ଗର ଫଳରେ ତାର ବୁଦ୍ଧି ମଧ୍ୟ ପରିବର୍ତ୍ତିତ ହୋଇଯାଉଛି। ବୁଦ୍ଧି ଯେଉଁ ରହିଥିଲା ପ୍ରକୃତରେ ଆମର ବୁଦ୍ଧି ଯେଉଁ ତିନି ପ୍ରକାର ବୁଦ୍ଧି ରହିଛି, ସତ୍ୱଗୁଣ ବୁଦ୍ଧି, ରଜଗୁଣ ବୁଦ୍ଧି ଏବଂ ତମଗୁଣର ବୁଦ୍ଧି, ତିନି ପ୍ରକାର ବୁଦ୍ଧି ଆମର ରହିଛି। ବୁଦ୍ଧି ଆମେ ଯଦି ସତ୍ୱଗୁଣରେ ବୁଦ୍ଧି କାର୍ଯ୍ୟ କରିବା ତାହେଲେ ଆମର ବୁଦ୍ଧି ହେଉଛି ପ୍ରବୃତ୍ତି ଇଞ୍ଚ ନିବୃତ୍ତି ଇଞ୍ଚ କାର୍ଯ୍ୟା କାର୍ଯ୍ୟା ଭୟ ଭୟ ବନ୍ଧନ ମୋକ୍ଷଦା ବ୍ୟକ୍ତି ବୁଦ୍ଧି ସା ମାତୃ ସାତକି। ସତ୍ୱଗୁଣର ବୁଦ୍ଧି ହେଉଛି ପ୍ରକୃତ କେଉଁଥିରୁ କେଉଁଥିରେ ପ୍ରବୃତ୍ତ ହେବା କଥା, କେଉଁଥିରୁ ନିବୃତ୍ତ ହେବା କଥା, କେଉଁଟା କାର୍ଯ୍ୟ କେଉଁଟା ଅକାର୍ଯ୍ୟ, କେଉଁଟା ଧର୍ମ କେଉଁଟା ଅଧର୍ମ, କେଉଁଟା ବନ୍ଧ ବନ୍ଧନର କାର୍ଯ୍ୟ କରିବ, କେଉଁଟା ମୋକ୍ଷର କାର୍ଯ୍ୟ କରିବ, ଏସବୁ ତାଙ୍କର ବୁଦ୍ଧି ସତ୍ୱଗୁଣରେ ଯେହେତୁ ବୁଦ୍ଧି ସ୍ଥିର ଅଛି, ତେଣୁକରି ସେମାନେ ଠିକ୍ ଯଥାଗତ ଭାବରେ ତାଙ୍କର ବୁଦ୍ଧି କାର୍ଯ୍ୟ କରିବେ। କିନ୍ତୁ ଏଇ ଯେଉଁ ଅସତ୍ସଙ୍ଗ ସେ କରୁଛି, କଂସ ଏବଂ ତାର ଅନୁଚରମାନେ ଅଛନ୍ତି, ମନ୍ତ୍ରୀ ଉପଦେଷ୍ଟାମାନେ ସବୁ ଅଛନ୍ତି, ସେମାନେ ସବୁ ଆପଣ ସବୁ ଯେଉଁ ରଜ ଏବଂ ତମଗୁଣ ଦ୍ୱାରା ପ୍ରଭାବିତ ହୋଇକି ରହିଛନ୍ତି। ରଜ ଏବଂ ତମଗୁଣର ବୁଦ୍ଧି କ'ଣ ନା ସର୍ବଥା ବିପରୀତ ବୁଦ୍ଧି ସା ପାର୍ଥ ତାମସି। ତମ ବୁଦ୍ଧି ହେଉଛି ସବୁବେଳେ ବିପରୀତ ଚିନ୍ତା ଆସିବ, ବିପରୀତ ବୁଦ୍ଧି, ଏବଂ ରଜଗୁଣର ବୁଦ୍ଧି ହେଉଛି ଅଯଥାବତ ପ୍ରଜାନାତି ବୁଦ୍ଧି ସା ପାର୍ଥ ରାଜସ୍ୱ, ପ୍ରକୃତ ଯଥାଯଥ ବୁଦ୍ଧି ସେ ରଜଗୁଣରେ ପ୍ରାପ୍ତ ହେବେନି। ତେଣୁ ଏଇ ଯେଉଁ ଦୁଃସଙ୍ଗ ଫଳରେ ଅସତସଙ୍ଗ ଫଳରେ ତାର ବୁଦ୍ଧି ମଧ୍ୟ ଭ୍ରମିତ ହୋଇଯାଇଛି, ରଜଗୁଣ ତମଗୁଣ ଦ୍ୱାରା ପ୍ରଭାବିତ ହୋଇକି ଯେଉଁଟା ତାର ପ୍ରକୃତ ହିତ ନୁହଁ, ପ୍ରକୃତ ଯେଉଁଟା ତାର ହିତ କାର୍ଯ୍ୟ କରିବ ନାହିଁ, ସେହି କାର୍ଯ୍ୟ କରିବା ପାଇଁ ସେମାନେ ବର୍ତ୍ତମାନ ସଂକଳ୍ପିତ ହେବେ। ଆଗପୂର୍ବରୁ ସେ ବର୍ଣ୍ଣନା କରାଯାଇଛି କିଭଳି ମନ୍ତ୍ରଣା ଅନୁଚରମାନେ ତାକୁ ମନ୍ତ୍ରଣା ଦେଇଛନ୍ତି, ଦଶ ଦିନ ଭିତରେ ଯେତେ ସନ୍ତାନ ଜାତ ହୋଇଛି ସମସ୍ତଙ୍କୁ ବଦ୍ଧ କରିଦେବା, ଏବଂ ବିଶେଷ ଭାବରେ ବିଷ୍ଣୁଙ୍କର ଯେଉଁ ସବୁ ପ୍ରିୟ ଅଛନ୍ତି ବ୍ରାହ୍ମଣ ଗାଭୀ ଯେଉଁ ତପସ୍ୟା ଯଜ୍ଞ ଏସବୁ ଯେଉଁ କାର୍ଯ୍ୟ ହେଉଛି ହେଉଛି ବିଷ୍ଣୁଙ୍କର ଶରୀର, ତେଣୁ ଏମାନଙ୍କୁ ଆମେ ହତ୍ୟା କରିଦେବା ଯଦି ତାହେଲେ ବିଷ୍ଣୁ ହେଉଛନ୍ତି ଆମର ଶତ୍ରୁ, ଏକମାନଙ୍କର ଶତ୍ରୁ ହେଉଛନ୍ତି ବିଷ୍ଣୁ, ତେଣୁ ଆମର ଶତ୍ରୁ ଏଇଭଳି ଭାବେ ମୃତ୍ୟୁବରଣ କରିବ, ଏଇଭଳି ଭାବରେ ସେ ମନ୍ତ୍ରଣା ଦେଉଛନ୍ତି। ତେଣୁ ତାଙ୍କ ମନ୍ତ୍ରଣାରେ ଶୁଣିକରି କଂସର ବୁଦ୍ଧି ମଧ୍ୟ ଭ୍ରମିତ ହୋଇଯାଇଛି। ତେଣୁ ସେ ଆଦେଶ ଦେଲା, ସନ୍ଦିଶ୍ୟ ଆଦେଶ ଦେଲା, କ'ଣ ଆଦେଶ ଦେଲା, ରାଜା ଯାହା ଆଦେଶ ଦେବେ ସେଟା ପାଳନ ହେବ, ମନ୍ତ୍ରୀ ଯାହା ଆଦେଶ କରିବେ ସେଟା ହେବନି ନା, ରାଜା ଯାହା ଆଦେଶ ଦେବେ ମନ୍ତ୍ରୀମାନଙ୍କ ମନ୍ତ୍ରଣାରେ ମଧ୍ୟ ସେ ଆଦେଶ ଦେଇପାରନ୍ତି, କିନ୍ତୁ ସେଟା ରାଜାଙ୍କର ଆଦେଶ, ରାଜା ବର୍ତ୍ତମାନ ଆଦେଶ ଦେଲେ କଂସ କ'ଣ ଦେଲେ ନା ସନ୍ଦିଶ୍ୟ ସାଧୁ ଲୋକସ୍ୟ କଦମୀ, ଯେତେ ସାଧୁ ବ୍ୟକ୍ତି ଅଛନ୍ତି, ସାଧୁ କିଏ, ସାଧୁର ବିଭିନ୍ନ ପରିଭାଷା ଦେଲେ, ଭଗବତ ଗୀତାରେ ଭଗବାନ ସାଧୁର ସଂଜ୍ଞା ଦେଇଛନ୍ତି, ये अपिचेत सुद्राचार भगते नाम अन्यभाग साधुरेव समन्तव्य सामना व्यवस्थो हिसाब आमे साधु लोग को आमे जान कर जाने और तो साधु किए हम शिष्य मत गौरव से महाराज कौन दी साधु लोग को तुम्हें आखिर देख कर जाने साधु लोग को मैं दिखा कर ले कौन ना माध्यम रे सुनी की तन जान के साधु तो बात मनुष्य सीधा कर सके तो नो साधु लोग का समय आ भगवत तेरे भगवान दो इसमें दी ये अपनी चेत सुदराचार जितने दुराचार व्यक्ति हेले मत मान किंतु जब से भजते मां अनन्य भाव अनन्य भाव रे भगवान पर भजन चले हरे कृष्णा 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 हरे 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 राम 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 हरे यदि भगवान पर से अनन्य भाव रे आकार सपना मने की केवल भगवान को ही भजन चले पहले साधु रेव समन्तव्य ताको साधु के पहले कहते हैं ना सम्यक व्यवस्थित हो जाए कारण वर्तमान से प्रकृत रास्ता रे साधु पर जो रास्ता अच्छी से रास्ता रे से अच्छी सम्यक व्यवस्थित हो जाए सर भागवत के उद्देश्य नंबर एक अपने देव मतलब साधु को संज्ञा देशन दी दूसरी संज्ञा देशन गुटे अच्छी तटस्थ लक्षण आरोप अच्छी स्वरूप लक्षण दो प्रकार लक्षण साधु को आकर्षण तो आनुषंगिक गोटा साइड साइड भाव मुख्य लक्षण नुह जोटा गौण लक्षण से लक्षण टा कौन ना तिथिक्षव पारंत सुदम सर्वदेहिना अलाप शत्र शांत साधव साधु भूषण ये साधु लक्षण रूप कहते तिथिक्षव जे सब कुछ सही कर पारे एवं समस्त दुर्व्यवहार सही करना करते साधु तिथिक्षव पारंत आगे लक्षण कौन ना श्रोदन सर्वदेहिना खाली मनुष्य मान करते से श्रोत का बंधु दान सर्वदेहिना 84 लक्ष प्रकार जीव अच्छा समस्त से बंधु समस्त मंगल से कार्य कर सर्वे भवंतु सुखिना सर्वे भवंतु सुखिना सर्वे भवंतु ना ये जो कह रही थी सर्वे संतु निरामया ये सब कह रही थी ये हो साधु हृदय हूँ समस्त के मंगल हम समस्त के आनंद रही है साधु कार्य कर सुन सर्वदेना से अजात सत्प्रव यद्यो अनेक शत्रु थपारती युधिष्ठिर महाराज युधिष्ठिर महाराज गोटे नाम हूँ अजात शत्रु जदिओ युधिष्ठिर महाराज दुर्योधन हो नंबर वन शत्रु एक नंबर शत्रु हो दुर्योधन दुर्योधन सर्वे भावना मोर शत्रु युधिष्ठिर महाराज हूँ मोर शत्रु कि युधिष्ठिर महाराज के भावना थे मोर शत्रु बोली अदात शत्रव जहाँ पर शत्रु जहाँ कहीं ना से अदात शत्रु युधिष्ठिर महाराज को नाम थे अदात शत्रु ये जो साधु लक्षण अदात शत्रव शांत साधु जी से सब शांत अवस्था थी अशांत अवस्था थी रही कहीं शांत जेहतु से मैंने भगवान पर भक्त कौन से कामना नहीं चैतन्य कर्ता मतलब मना कर देती मुक्ति मुक्ति सिद्धि कामी सकली अशांत कृष्ण भक्त निष्काम अतएव शांत जो मैंने वेदर कर्मकांड धारा रे कार्य करती कर्मकांड धारा को ग्रहण करती से मैंने स्वर्ग लोक जावाई कामना थाए मुक्ति मुक्ति कामना भोग करेंगे उन्नत लोग जाएगी बहुत ऐश्वर्य रही भोग करेंगे जो मैंने ज्ञान मार्ग अग्रसर होकर कामना रही कामना कौन ना मुक्ति पाइबा मुक्ति मुक्ति जो मैंने अष्टांग योग मार्ग अग्रसर होने कौन लक्ष्य ना अष्टांग योग सिद्धि रही प्राप्त हवा तेरे जेहेतु समस्त किसी कामना रही चेतन चर्चा कृष्णदास कहते मुक्ति मुक्ति सिद्धि कामी सकाल अशांत किंतु कृष्ण भक्त निष्काम कृष्ण भक्त कौन से कामना नहीं तेणु से अतएव शांत सत्य शांत साधु लक्षण हूँ से कपिलदेव कौशल नाटक ऋतु भागवत स्कंद पचीस अध्याय अदा सत्र शांत साधु साधु भूषण ये हूँ साधु लक्षण ये हूँ गौण लक्षण मुख्य लक्षण कौन ନା ମୁଖ୍ୟ କଥା ହେଉଛି ମୟି ଆନନ୍ଦିନ ଭାବେନ ଭକ୍ତି କୁର୍ବନ୍ତି ଯେ ଗୁଣା ମଦର୍ଥେ ତ୍ୟକ୍ତ କର୍ମାଣି ତ୍ୟକ୍ତ ସୁଧନ ବାନ୍ଧବ ଭଗବାନ ପାଇଁ ସେ ସବୁକିଛି ତ୍ୟାଗ କରିଛନ୍ତି ହେଉଛି ସାଧୁର ମୁଖ୍ୟ ଲକ୍ଷ୍ୟ ଯୋଗଦା ଭଗବଦ୍ଗୀତାରେ ଭଗବାନ କହିଲେ ସର୍ବଧର୍ମ ପରିତ୍ୟଜ୍ୟ ମାମେକ ଶରଣ ଭଜ ସେ କଥା ସବୁବେଳେ ମାତା ଦେବକୁ ଚେଷ୍ଟା କରୁଛନ୍ତି ମୟି ଅନନ୍ୟ ଭାବେନ ଅନନ୍ୟ ଭାବରେ ଯେଉଁମାନେ ଭଗବାନଙ୍କର ଆରାଧନା କରନ୍ତି ଭକ୍ତି କରୁଛନ୍ତି ଯେ ଦୃଢ଼ ଦୃଢ଼ ଭକ୍ତି ଯେଉଁମାନେ କରନ୍ତି ଏବଂ ଦରକାର କରୁଛି ମଦର୍ଥ ତ୍ୟକ୍ତ କର୍ମାଣି ସମସ୍ତେ କିଛି କର୍ମକୁ ସେ ତ୍ୟାଗ କରିଛନ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ ତ୍ୟକ୍ତ ସୁଧନ ବାନ୍ଧବ ଏମିତି ଦରକାର ପଡ଼େ ନିଜର ପିତା ମାତା ଭାଇ ଭଉଣୀ ସ୍ତ୍ରୀ ପିଲା ଛୁଆ ସ୍ୱାମୀ ଇତ୍ୟାଦି ସମସ୍ତଙ୍କୁ ତ୍ୟାଗ କରିପାରିବେ ସେ ହେଉଛି ସାଧୁର ମୁଖ୍ୟ ଲକ୍ଷ୍ୟ ଭଗବାନ ଯେ ଭଜନ କରନ୍ତି ସେ ହେଉଛି ସାଧୁର ମୁଖ୍ୟ ଲକ୍ଷ୍ୟ ତେଣୁ ସେହିଭଳି ଭାବେ ସାଧୁମାନଙ୍କୁ ସାଧୁ ଅବଶ୍ୟ କଦମେ ଏଇ ଆଦେଶ ଦେଲେ କଂସ ମହାରାଜ ଆଦେଶ ଦେଲେ ସାଧୁ ଅବଶ୍ୟ କଦମେ ଯୋଉ ଆଦେଶ ଦେଲେ କଂସ କାହାକୁ ଦେଲେ ନା କଦନ କ୍ରିୟା ସେ ଯୋଉ ଅସୁରମାନେ ତାଙ୍କର ଅନୁଚର ତାଙ୍କର ଉପଦେଷ୍ଟା ଏମାନେ ସବୁ କଦନ କ୍ରିୟା ତାଙ୍କର ଏଇଟା ବହୁତ ପ୍ରିୟ ଜିନିଷ କ'ଣ ନା ହତ୍ୟା କରିବା କଦନ କ୍ରିୟା ହତ୍ୟା କରିବାଟା ତାଙ୍କୁ ବହୁତ ଭଲ ଲାଗେ ଆନନ୍ଦ ଲାଗେ ନାରଦମୁନି ତାହେଲେ ଯାଉଥିଲେ ଭଗବାନଙ୍କର ଭକ୍ତ ସବୁବେଳେ ଭଗବାନଙ୍କ ସେବାରେ ବ୍ରତ ରହିଥିଲେ କେତେବେଳେ ଭଗବାନଙ୍କୁ ଯାଉଛନ୍ତି କେତେବେଳେ ଭକ୍ତଙ୍କୁ ଯାଉଛନ୍ତି କାହାକୁ ଉଦ୍ଧାର କରୁଛନ୍ତି ଜନସ୍ୟ କୃଷ୍ଣା ଦୁଃଖସ୍ୟ ଦୈବା ଅଧର୍ମ ଶ୍ରେୟସ୍ୟ ସୁଦୁଃଖିତସ୍ୟ ଅନୁଗ୍ରହାୟ ଚରନ୍ତି ମୋନା ଭୂତାନ୍ ଭବ୍ୟାନ୍ ଜନାର୍ଦ୍ଦନସ୍ୟ ସାଧୁ ଲୋକମାନେ ହିନ୍ଦୁମାନେ ସେମାନେ ଜନସ୍ୟ କୃଷ୍ଣା ଦୁଃଖସ୍ୟ ଦୈବା ସାଧାରଣତଃ ଲୋକମାନେ ଭଗବାନଙ୍କଠାରୁ ବିମୁଖ ହୋଇଯାଇଛନ୍ତି ସେଥିପାଇଁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପାଉଛନ୍ତି ଖୁଡ଼ୁ ବୟସରେ ବହୁତ ଲୋକ ମୃତ୍ୟୁବରଣ କଲେ କୋରାପୁଟରେ ବହୁତ ଜମା ହୋଇଗଲା ଆନ୍ଧ୍ରାରେ ବିଶାଖପାଟଣାରେ ବହୁତ ଲୋକ ବି ମରିଯାଇଛନ୍ତି କେଉଁମାନେ ମରୁଛନ୍ତି ନା ଯେଉଁମାନେ ଭଗବାନଙ୍କର ବିମୁଖ ହୋଇଯାଉଛନ୍ତି ତାଙ୍କ ପାଇଁ ଭଗବାନଙ୍କ ଦ୍ୱାରା ଏଇ ପ୍ରକୃତି ଦ୍ୱାରା ଦଣ୍ଡ ବିଧାନ କରାଯାଉଛି ତେଣୁ ଜନସ୍ୟ କୃଷ୍ଣା ବିମୁଖସ୍ୟ ଦୈବା ସାଧାରଣତଃ ଲୋକମାନେ ଭଗବାନଙ୍କୁ ବିମୁଖ ହୋଇଯାଇଛନ୍ତି ଅଧର୍ମଶ୍ରେୟସ୍ୟ ସୁଦୁଃଖିତସ୍ୟ ଯେହେତୁ ସେମାନେ ଅଧର୍ମଶୀଳ ଅଧର୍ମ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ସେଥିପାଇଁ ବିଭିନ୍ନ ପ୍ରକାର ଦୁଃଖ ପ୍ରାପ୍ତ ହେଉଛନ୍ତି ସୁଦୁଃଖିତସ୍ୟ ସେମାନଙ୍କୁ ଅନୁଗ୍ରହ କରିବା ପାଇଁ ଅନୁଗ୍ରହ ଚାହାନ୍ତି ମୁନା ଭୂତାନି ଭବ୍ୟାନି ଜନାର୍ଦ୍ଦନସ୍ୟ ଯେଉଁମାନେ ଭଗବାନର ଯେଉଁମାନେ ନିଜ ବଜ ନିଜ ଜନ ସାଧୁ ଗୁରୁ ଏମାନେ ସବୁ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରନ୍ତି ତେଣୁ ଆମର ବର୍ତ୍ତମାନ ଆସ ଗତକାଲିଠୁ ଆରମ୍ଭ ହୋଇଛି ପଦଯାତ୍ରା ଆରମ୍ଭ ହୋଇଛି ଆର ଉଦ୍ଦେଶ୍ୟ କ'ଣ ଲୋକମାନଙ୍କୁ କେମିତି ଉଦ୍ଧାର କରାଯିବ ଆମେ ଯେଉଁଟା ନା ଏଇ କଣ୍ଡଳ ଏଇସବୁ ଆସୁଛି ରୋଡ୍ ଆସୁଛି ଅସୁବିଧା ଅଛି ଆମେ ସବୁ ବନ୍ଦ କରିଦେବୁ ଆମେ ବନ୍ଦ କରିଦେଇ ପାରିଥାନ୍ତୁ କିନ୍ତୁ ଆମର ଲକ୍ଷ୍ୟ ହେଉଛି ଯେତେ ଅସୁବିଧା ସତ୍ତ୍ୱେ ସମସ୍ତ ଅସୁବିଧାକୁ ଗ୍ରହଣ କରିକିରି ଆମେ ଭଗବାନଙ୍କର ସେବା କରିବା ତେଣୁ ଗତକାଲିଠୁ ଆମର ଆରମ୍ଭ ହୋଇଛି କେନ୍ଦ୍ରରେ ପଦଯାତ୍ରା ଆରମ୍ଭ ହୋଇଛି 31 ତାରିଖ ପର୍ଯ୍ୟନ୍ତ ଚାଲିବ ଏ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଏ କାର୍ଯ୍ୟସବୁ ରହିଛି ଲୋକମାନଙ୍କର କିଛି ପ୍ରକୃତ ମଙ୍ଗଳ ହେବ ଲୋକମାନେ ଜାଣନ୍ତି ନାହିଁ ଏଠି ଆମେ ଦେଖୁଛେ କୃଷ୍ଣ କଂସଙ୍କର ଯେଉଁମାନେ ନିଜ ଜନ ଅଛନ୍ତି ସେମାନେ ଜାଣୁନାହାନ୍ତି ପ୍ରକୃତ ତାଙ୍କର କେଉଁଥିରେ ଭିତରେ ରହିଛି ତେଣୁକରି ନାରଦମୁନି ଥରେ ଯାଉଥିଲେ ଜୀବନକୁ ଉଦ୍ଧାର କରିବା ପାଇଁ ଦେଖିଲେ ଗୋଟେ ଜଙ୍ଗଲରେ ଗୋଟେ ମୃଗାରୀ ଜଣେ ବ୍ୟାଘ ସେ ବିଭିନ୍ନ ପ୍ରକାର ପଶୁ ଶିକାର କରୁଛି ପଶୁ ଶିକାର କରୁଛି ବ୍ୟାଘର କାର୍ଯ୍ୟ ବ୍ୟାଘର ଧର୍ମ ଅଛି ସେଇଟା ପଶୁ ଶିକାର କରିବ ସେଇଥିରେ ସେ ଜୀବିକା ନିର୍ବାହ କରିବ ଜୀବନ ନିର୍ବାହ କରିବ କିନ୍ତୁ ସେ ଯେ ପଶୁମାନଙ୍କୁ ହତ୍ୟା କରୁଛି ବା ଧୀର ମାରିକି ମାରୁଛି ସେମାନଙ୍କୁ ପୁରା ମାରୁନି ଛଟପଟ କରି ଛଟପଟ ହେଉଛନ୍ତି ସେମାନେ ପୁରା ମୃତ୍ୟୁବରଣ କରୁନାହାନ୍ତି କାରଣ ସେ ଏଇଭଳି ଭାବରେ ଧୀର ମାରୁଛି ଯେମିତି ସେ ପୁରା ମରିବେ ନାହିଁ ନାରଦ ଦେଖି ଦେଖି ଆସିଲେ ବିଭିନ୍ନ ସବୁ ପଶୁ ସବୁ ଛଟପଟ ମାନେ ମୃତ୍ୟୁ ଅପେକ୍ଷା କରିଛନ୍ତି ଛଟପଟ ହେଉଛନ୍ତି ମୃତ୍ୟୁ ବରଣ କରିପାରୁନାହାନ୍ତି ତେଣୁ ଆସି ଦେଖିଲେ ବ୍ୟାଘ୍ର ଜଣକ ଏସବୁ କାର୍ଯ୍ୟ କରୁଛି। ବ୍ୟାଘ୍ର ଜଣ ଦେଖି ନାରଦମୁନିକୁ ଭୀଷଣ କ୍ରୋଧ ପ୍ରକାଶ କଲେଣି। ଇଏ ସାଧୁ ଲୋକ ଏଇ ପାଇଁ ଏଠିକି ଆସି କହୁଛି ଜଙ୍ଗଲ ଡିଷ୍ଟର୍ବ କରୁଛି, ମୁଁ ଏଠି ଅଧର୍ମ କାର୍ଯ୍ୟରେ ପ୍ରଯୁକ୍ତ ରହିଛି, ବହୁତ ଆନନ୍ଦ ରହିଛି। ସାଧାରଣତଃ ଲୋକମାନଙ୍କର ସେଇଟା ଧାରଣା ରହିଛି, ସେମାନେ ଦୁଃଖକୁ ସୁଖ ବୋଲି ଭାବୁଛନ୍ତି। ବ୍ୟାଘ୍ର ତ ସେଭଳି ଭାବୁଥିଲା ଯେ ମୁଁ ତ ବହୁତ ଆନନ୍ଦରେ ଅଛି, ଇଏ ସାଧୁ ଲୋକ ପାଇଁ ମୋତେ ଡିଷ୍ଟର୍ବ କରୁଛି। କିନ୍ତୁ ନାରଦମୁନି ଯିଏ ଜଣେ ସାଧୁ, ସେମାନେ ଜୀବନ ମଙ୍ଗଳ କରନ୍ତି, ସେଥିପାଇଁ ସେ ଆସି ବ୍ୟାଘ୍ରକୁ ପଚାରେ ବ୍ୟାଘ୍ରକୁ ପହଞ୍ଚିଗଲେ। କିନ୍ତୁ ଯେହେତୁ ସାଧୁମାନେ ବ୍ୟାଘ୍ର ସେତିକି ଥିଲା, ଏତିକି ଜ୍ଞାନ ଥିଲା ଯେ ସାଧୁମାନଙ୍କୁ ପ୍ରଣାମ କଲା ବା ସାଧୁମାନଙ୍କୁ ସମ୍ମାନ ପ୍ରଦର୍ଶନ କଲା। ଏଠି ଯେଉଁମାନେ କରନ୍ତି ସେମାନେ ପ୍ରକୃତରେ ସୁବୁଦ୍ଧିମାନ ପୁରୁଷ। ତେଣୁ ନାରଦମୁନି ପଚାରିଲା, ସେ ଆପଣ କ'ଣ ଦରକାର, କାହିଁକି ମୋ ଲୋକ କାର୍ଯ୍ୟରେ ବ୍ୟସ୍ତ ଅଛି, ଆପଣ କାହିଁକି ଶୀଘ୍ର ଚାଲିଯାଆନ୍ତୁ, କ'ଣ ଦରକାର ଆପଣ କୁହନ୍ତୁ, ଦେବି ଆପଣ ଚାଲିଯାଆନ୍ତୁ। ଜାଗ ଚାଲ ଦରକାର କି? ସାଧୁମାନେ ଯେଉଁ ରହିଛି ଆମର ଭଗବତ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଚୈଳଚିହ୍ନ ପୁରୁଷୋତ୍ତରମ, ଜଣେ ଯେତେବେଳେ ଧ୍ୟାନ କରିବ ସେଥିପାଇଁ ଗୋଟେ ଚମଡ଼ା, ବ୍ୟାଗ ଚମଡ଼ା ବା ଅନ୍ୟ ଚମଡ଼ା ଏସବୁ ଦରକାର, ତା ଉପରେ ବସିକି ସେ ଧ୍ୟାନ କରିବେ। ତେଣୁ ଯେତେବେଳେ ପଛରେ ନାରଦମୁନି କହିଲେ ମୋର କିଛି ଦରକାର ନାହିଁ, ମୁଁ କିଛି ଜାଣିବା ପାଇଁ ଚାହୁଁଛି ଯେ ତମେ ଏଇ ଯେଉଁ ପଶୁମାନଙ୍କୁ ହତ୍ୟା କରିଛ, ତେଣୁ ପୁରା ନାରଦମୁନି କାହିଁକି ଛଟପଟ କରିକି କାହିଁ କରୁଛ ନା, ମୋତେ ଏଇଟା ଆନନ୍ଦ ଲାଗୁଛି, ମୋର ପିତାଙ୍କୁ ଆନନ୍ଦ ଲାଗୁଥିଲା, ମୋତେ ବି ଆନନ୍ଦ ଲାଗୁଛି, ଆଉ ତମକୁ ଯଦି ସେଇ ପ୍ରକାର କଷ୍ଟ ଦିଆଯିବ କେମିତି ଲାଗିବ। ଯାହା ହଉ, ନାରଦମୁନି ସାଧୁଙ୍କର ସଂସ୍ପର୍ଶରେ ଆସି ସେ ଭକ୍ତରେ ପରିଣତ ହେଲା। ନାରଦମୁନିଙ୍କର କଥାରେ ସେ ସବୁ ଏସବୁ ତ୍ୟାଗ କରିକିରି, ଏ ଯେଉଁ କାର୍ଯ୍ୟ କରୁଥିଲା ଏସବୁ କାର୍ଯ୍ୟ ତ୍ୟାଗ କରିକିରି ଭଗବାନଙ୍କ ସେ ଭଜନ କଲା। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନଙ୍କ ଭଜନ କଲା। ସେତେବେଳେ ସମସ୍ତେ ଜନସାଧାରଣ ଜିତିଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। ବ୍ୟାଧ ବ୍ୟକ୍ତି ସିଏ ସବୁ କିଛି ଶିକାର ପିକାର ବନ୍ଦ କରିକି ଯାଇ ଭଗବାନ ଭଜନକୁ ଯିଏ ଆସିଲେ ଦେଖିବା ପାଇଁ। ତେଣୁ ସାଧୁମାନଙ୍କ ପାଖରେ ଯେଉଁମାନେ ଯିବେ କିଛି 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 ଆଣିକି ଆସିବେ, କିଛି ଫଳ ହଉ ପତ୍ର ହଉ ଫୁଲ ହଉ ଯାହା ହଉ କିଛି କିଛି ଆଣିକି ଆସିବେ। ତେଣୁ ଯେଉଁ ମୃଗାଳି ବ୍ୟାଧର ତାର ଯେଉଁ ଆବଶ୍ୟକତା ଥିଲା, ଯେଉଁ ଶରୀରର ଆବଶ୍ୟକତା ଥିଲା ସେ ସୁପୂରଣ ହେଇଗଲା। ତେଣୁ ସେ ଅନ୍ୟ କୌଣସି ଶିକାର ପିକାର ନ କରି ଭଗବାନ ଭଜନରେ ଆମର କହିବାର ଉଦ୍ଦେଶ୍ୟ ଯେ ଯେଉଁମାନେ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନଙ୍କୁ ଏଇ ହତ୍ୟା କରିବାଟା ବହୁତ ଆନନ୍ଦ ପ୍ରଦାନ କରେ। ମାଛ ମାଂସ ଯେ ଭକ୍ଷଣ କରାଯାଉଛି, ଅଧିକାଂଶ ଲୋକ ଜାଣିନାହାନ୍ତି ଇଏ ହେଉଛି ପାପ କାର୍ଯ୍ୟ ବୋଲି। ସେମାନେ କହନ୍ତି ଯେ ତମେ ଯେଉଁ ଭେଜିଟେରିଆନ୍ ଫୁଡ଼୍ ଖାଉଛ, ଶାଗ ସବଜି ଇତ୍ୟାଦି ଖାଉଛ, ଏଇଠି ମଧ୍ୟ ଜୀବ ହତ୍ୟା ହେଉଛି, ତାହେଲେ ଆମେ ଏଇଟା ହତ୍ୟା କରି କ'ଣ ଆଉ ତଫାତ୍ କ'ଣ କହିଲା? ସେମାନେ ଜାଣିପାରନ୍ତି ନାହିଁ, ତଫାତ୍ ଜାଣିପାରନ୍ତି ନାହିଁ। ତେଣୁ ଯେଉଁମାନେ ସାଧୁ ସମ୍ପନ୍ନ ବ୍ୟକ୍ତି, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ତାଙ୍କୁ ଏଇ ହତ୍ୟା କରିବାଟା ବହୁତ ଆନନ୍ଦଦାୟକ। ଆମେ ଯେତେବେଳେ ପାଠ ପଢ଼ୁଥିଲୁ ମୋ ମନେ ପଡ଼ୁଛି କଲେଜରେ ପ୍ଲସ୍ ଟୁ ସାଇନ୍ସ ସେକେଣ୍ଡ ଥିଲା ଇଣ୍ଟରମିଡ଼ିଏଟ୍, ସେତେବେଳେ ପ୍ରାକ୍ଟିକାଲ ହୋଇଥିଲା, ସବୁ ଗୋଟେ ଡେଙ୍ଗୁକୁ କାଟିକିରି ସବୁ ତାର ଡିସେକ୍ସନ୍ କରାହଉଥିଲା, ତାର କ'ଣ ସବୁ ଅଛି ତାର ଶରୀର ଭିତରେ, ମୋତେ ସେଟା କାହିଁ ଭଲ ଲାଗିନଥିଲା। ଯାହା ହଉ, ବର୍ତ୍ତମାନ ମଧ୍ୟ ସେଇଟା ରହିଛି ପ୍ରାକ୍ଟିକାଲ ଯେଉଁ ରହିଛି ସବୁ ବେଗ ବା ଏସବୁ କାଟିକିରି ସବୁ ଦେଖିବେ ପରୀକ୍ଷା କରିବେ ବିଜ୍ଞାନ ବିଭାଗରେ ସେସବୁ ରହିଛି। ତେଣୁ ଯେଉଁମାନେ ଅସହାୟ ସମ୍ପନ୍ନ ବ୍ୟକ୍ତି ସେମାନଙ୍କୁ ଏଇ ହତ୍ୟା କରିବାଟା ବହୁତ ଆନନ୍ଦଦାୟକ, ସେଥିପାଇଁ ଏଠି କୁହାଯାଉଛି କଦନ ପ୍ରିୟା। କଂସ ସେଇମାନଙ୍କୁ ଆଦେଶ କଲେ ହତ୍ୟା କରିବା ପାଇଁ, ଯେଉଁମାନେ ହତ୍ୟାଟା ହେଉଛି ବହୁତ ପ୍ରିୟ ଜିନିଷ, ବହୁତ ପ୍ରିୟ ହତ୍ୟା କରିବାଟା ସେମାନେ ବହୁତ ଆନନ୍ଦ ସେମାନଙ୍କୁ ପାଇବେ, ସେଥିପାଇଁ କଦନ ପ୍ରିୟା ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ସନ୍ଦିଶ୍ୟ ସାଧୁବଶ କଦନେ କଦନ ପ୍ରିୟା କାମ ରୂପା ଧରାନ ବିଛୁ, ଏଇ ଯେଉଁ ଅନୁଚାରମାନେ ଥିଲେ କଂସର, ଏମାନେ ସବୁ କାମ ରୂପ ଧରା, ବହୁତ ସୁନ୍ଦର ସୁନ୍ଦର ମନମୋହକର ରୂପ ଧରିପାରିବେ। ଅସୁର ସଭାବି ରହିଛି ବିକଟାଳ ରୂପ ଦେଖିକି ସମୟ ଦେଖି ଧରିଯିବେ ପଳେଇଯିବେ, ତେଣୁ ଏଭଳି ସୁନ୍ଦର ରୂପ ଧରିବେ ଯେମିତି ପରେ ବର୍ଣ୍ଣନା କରାଯିବ ଷଷ୍ଠ ଅଧ୍ୟାୟରେ। ପୁତନା ପୁତନା ଏଭଳି ରୂପ ଧାରଣ କଲା ଯେ କି ସମସ୍ତେ ସ୍ୱୟଂ ଲକ୍ଷ୍ମୀ ଆସିଛନ୍ତି, ଲକ୍ଷ୍ମୀ ଆସିଛନ୍ତି ନାରାୟଣଙ୍କର ଅନ୍ୱେଷଣ କରୁଛନ୍ତି, ଯେ ସମସ୍ତେ କହିଲେ ଏଇପଟେ ଅଛନ୍ତି ନାରାୟଣ, ଏଇଠି ଅଛନ୍ତି କୃଷ୍ଣଙ୍କର ଯେଉଁ ନନ୍ଦଙ୍କର ନନ୍ଦା ଆଳକୁ ସମସ୍ତେ ଦେଖେଇଦେଲେ ଏଇଟା ଏଇ ପିଲାନି ସମସ୍ତେ କହିଲେ ପଚାରିବାକୁ ପଡ଼ିଲାନି। ଏଭଳି ମନମୁଗ୍ଧଙ୍କ ରୂପ ଧାରଣ କରାଯାଏ, ସେଥିପାଇଁ କାମ ରୂପ ଧାରଣ ବୋଲି କୁହାଯାଉଛି। ସେମାନଙ୍କର ଶକ୍ତି ରହିଛି, ସେ ସବୁ ଯୋଗ ଶକ୍ତି ରହିଛି, ନିଜ ଶରୀର ପରିବର୍ତ୍ତନ କରିପାରିବେ। ଯେଉଁଭଳି ସୁପଣ୍ଠା, ସୁପଣ୍ଠା ଜଣେ ଅସୁବିଧା ଥିଲା, କିନ୍ତୁ ସେ ଏତେ ମନମୁଗ୍ଧଙ୍କ ରୂପ ଧାରଣ କଲା ଯେ ଭଗବାନ ରାମଚନ୍ଦ୍ର ପାଖରେ ଆସି ପହଞ୍ଚିଗଲା। ମୁଁ ଆପଣଙ୍କୁ ପତ୍ରିକା ଗ୍ରହଣ କରିବା ପାଇଁ ଚାହୁଁଛି, ବହୁତ ମନମୁଗ୍ଧଙ୍କର ରୂପ ଧାରଣ କଲା। ତେଣୁ ଏମାନେ ଅସୁରମାନଙ୍କର ଏସବୁ ଶକ୍ତି ରହିଛି, ଯୋଗ ଶକ୍ତି ରହିଛି, ସେମାନେ ନିଜ ଶରୀରକୁ ବହୁତ ସୁନ୍ଦର ଭାବରେ ପରିବର୍ତ୍ତନ କରିପାରିବେ। ତେଣୁ କଂସଙ୍କର ଅନୁଚରୀ, ପୁତନାବତୀ କଂସଙ୍କର ଅନୁଚରୀ, ସେମାନେ ସମସ୍ତେ ଏସବୁ ଏହିସବୁ ଉପଦେଶ ଦେଇଛନ୍ତି। ବର୍ତ୍ତମାନ କଂସ କ'ଣ କଲେ ନା ତାଙ୍କୁ କାମ ରୂପ ଧାରଣ ଦେଖିଛୁ, ସେମାନେ ବିଭିନ୍ନ ପ୍ରକାର ରୂପ ଧାରଣ କରି ପରିବର୍ତ୍ତନ କରିକିରି ସାଧୁ ଲୋକମାନଙ୍କୁ ହତ୍ୟା କରିବା ପାଇଁ ସବୁ ଆଦେଶ ଦେଇଦେଲେ। କଂସ ଦୀକ୍ଷୁ ମାନେ ସବୁ ଦିଗକୁ ଯିବା ପାଇଁ, ସବୁ ଦିଗରେ ଖାଲି ଯେ ମଥୁରା ମଣ୍ଡଳରେ ଲୋକମାନେ ହତ୍ୟା କରିଥାନ୍ତୁ, ସାଧୁମାନେ ହତ୍ୟା କରିଥାନ୍ତୁ, ଯେତେ ଅଛି ପୃଥିବୀ ପୃଷ୍ଠରେ ବା ପୃଥିବୀ ଉପରେ ପୃଥିବୀ ତଳେ ଯାହା ଦୀକ୍ଷୁ ଦଶ ଦିଗ ରହିଛି, ଚାରି ଦିଗ ରହିଛି ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ଚାରୋଟି କୋଣ ରହିଛି ଅଗ୍ନି ନୈରୁତ ବାୟୁ ଏବଂ ଆଉ କ'ଣ ଗୋଟା ହେଉଛି ଏସବୁ ଏଇ ଚାରୋଟି କୋଣ ରହିଛି ପୁଣି ଉପର ତଳ ଏମିତି ଦଶ ଦିଗ ରହିଛି। ସବୁ ଦିଗକୁ ପଠେଇଦେଲା କଂସ, ଆଦେଶ ଦେଇଦେଲା, ସନ୍ଦିଶ ଆଦେଶ ଦିଆଯାଇଛି, ରାଜାଙ୍କ ଆଦେଶ ଦେଇଗଲା ମାନେ ଏମାନଙ୍କର ପ୍ରିୟ ହେଉଛି ହତ୍ୟା କରିବା, ତେଣୁ ବହୁତ ମନ ଖୁସିରେ ସବୁ ଗଲେ ହତ୍ୟା କରିବା ପାଇଁ। କାମ ରୂପା ଧାରଣ ଦେଖିଛୁ ଦାନବାନ ଗୃହ ମହାବିଷ ଦାନବାନ, ଏମାନେ ସବୁ ଦାନବ ବା ଅସୁର ଜନଙ୍କ ସନ୍ତାନମାନଙ୍କୁ ଦାନ ବୋଲି କୁହାଯାଉଛି, ଦୈତ୍ୟ ଦ୍ୱିତୀୟଙ୍କର ସନ୍ତାନମାନଙ୍କୁ ଦୈତ୍ୟ ବୋଲି କୁହାଯାଉଛି, ଏମାନେ ସବୁ ଅସୁର ସ୍ୱଭାବ ସନ୍ତାନ କରୁଛନ୍ତି। ଏବଂ ଗୃହ ମହାବିଷ ଗୃହ ମହାବିଷ ଗୃହକୁ ପ୍ରବେଶ କଲେ କିଏ ନା କଂସ, କଂସ ଗୃହକୁ ପ୍ରବେଶ କଲେ। ଏଠି ଆମର ଆଚାର୍ଯ୍ୟ ଟିକା କହୁଛନ୍ତି ପରିତିତ ମହାରାଜ ଯେତେବେଳେ ଶୁଣୁଛନ୍ତି ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି, ପରିତିତ ମହାରାଜ ଭାବୁଛନ୍ତି ଶ୍ରୀଧର ରାଜା ଥିଲେ, କଂସ ମଧ୍ୟ ଜଣେ ରାଜା, ତେଣୁ କଂସ କେମିତି ଏଭଳି ଆଦେଶ ଦେଲା ସେଟା ଚିନ୍ତା କରୁଛନ୍ତି। ସେ ରାଜାର କର୍ତ୍ତବ୍ୟ ହେଉଛି ସାଧୁମାନଙ୍କୁ ରକ୍ଷା କରିବେ, ରାଜାର ଧର୍ମ ହେଉଛି ଏଇଟା। ତେଣୁ ପରିତିତ ମହାରାଜ ଚିନ୍ତା କରୁଛନ୍ତି କଂସ ରାଜା ହେଇକି କେମିତି ଏଭଳି ଆଦେଶ ଦେଲେ, ତେଣୁ କଂସ ମଧ୍ୟ ଜାଣିଛି ସାଧୁମାନଙ୍କୁ ରକ୍ଷା କରିବା ରାଜାଙ୍କ ଦାୟିତ୍ୱ। ସେଇଥିପାଇଁ ଯେତେବେଳେ ବର୍ତ୍ତମାନ ଆଦେଶ ଦେଇଦେଇଛି ତାହାର ଅନୁଚରମାନେ ବିଭିନ୍ନ ସାଧୁ ଲୋକମାନେ ହତ୍ୟା କରିବେ ବା ବିଭିନ୍ନ ପ୍ରକାର ଉତ୍ପୀଡ଼ନ କରିବେ ଏସବୁ କରିବେ, ଏଠି ଉତ୍ପୀଡ଼ନ କୁହାଯାଉଛି ହତ୍ୟା କଳା କୁହାଯାଉନି, କିନ୍ତୁ ଆମର ମନ୍ତବ୍ୟ ବୋଲି କୁହାଯାଇଛି ଅନ୍ୟ ଆଚାର୍ଯ୍ୟ ଟିକା କହିଛନ୍ତି। ଯାହା ହଉ ଏଇସବୁ କାରଣ ଲକ୍ଷ୍ୟ ହେଉଛି କ'ଣ ନା ବିଷ୍ଣୁଙ୍କୁ କେମିତି ହତ୍ୟା କରିବା, ଏମାନଙ୍କୁ ଯଦି ଆମେ ମାରିଦେବା ବିଷ୍ଣୁ ମୃତ୍ୟୁବରଣ କରିବେ, ଏଇ ଉଦ୍ଦେଶ୍ୟରେ ସେମାନେ ସବୁ ଏଇ ପରାମର୍ଶ ସବୁ ଦେଉଛନ୍ତି। ତେଣୁ କଂସ ଚିନ୍ତା କଲା ଯେ ରାଜାର ପ୍ରକୃତ ଏଇଟା କର୍ତ୍ତବ୍ୟ ନୁହଁ ସାଧୁ ବାପାଙ୍କୁ ହତ୍ୟା କରିବାର ଆଦେଶ ଦେବା, ତେଣୁ ସେ କ'ଣ କଲା ଗୃହ ମହାବିଷ ଗୃହ ଭିତରେ ପଶିଗଲା ଭିତରେ ରହିଗଲା, କାରଣ ସବୁ ବିଭିନ୍ନ ପ୍ରକାର କମ୍ପ୍ଲେନ୍ ଆସିବ ଚାରିଆଡ଼ୁ ଯେ ଏମିତି ଅଞ୍ଚଳ ଆପଣଙ୍କ ଅନୁଚରମାନେ ଆମକୁ ଏମିତି ପ୍ରକାର ଅତ୍ୟାଚାର କରୁଛନ୍ତି, କାହାକୁ ହତ୍ୟା କରୁଛନ୍ତି, କାହାକୁ ଉତ୍ପୀଡ଼ନ କରୁଛନ୍ତି, ଏସବୁ ଆସିକି ସବୁ କମ୍ପ୍ଲେନ୍ ଆସିବ ରାଜସଭାକୁ, ରାଜସଭାରେ ସେମାନେ କ'ଣ ସବୁ ରହିଲେ ସେସବୁ ଉତ୍ତର ଦେବ, ସେ ଯାଇ ଘର ଭିତରେ ରହିବାକୁ ଉଚିତ ଗୃହ ମହାବିଷ ସେଥିପାଇଁ କୁହାଯାଉଛି। ତେଣୁ ପରସ୍ପର କହୁଛି ଯେ ରଜ ପ୍ରକୃତ ସମୟ ପ୍ରକୃତ ମାନେ ସେଇ ଯେଉଁମାନଙ୍କୁ ଆଦେଶ ଦିଆଗଲା ସେମାନେ କେଉଁ ଟାଇପ୍ର ଲୋକ, କିଭଳି ଲୋକ ନା ରଜ ଏବଂ ତମ ପ୍ରକୃତ ଲୋକ, ଏ ଭୌତିକ ଜଗତରେ ସମସ୍ତେ ଏଇ ଗୁଣ ଭିତରେ ବନ୍ଧା ହେଇକି ରହିଛନ୍ତି। ସତ ରଜସ୍ତମ ଇତି ଗୁଣା ପ୍ରକୃତି ସମବାଦ ନିବଦ୍ଧି ମହାଭାବ ଓ ଦେହେ ଦେହିନ ମଧ୍ୟ ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ସମସ୍ତେ ଗୁଣ ଦ୍ୱାରା ବନ୍ଧା ହେଇକି ରହିଛନ୍ତି, କାହାର ରଜଗୁଣର ଅଧିକ ରହିଛି, କାହାର ତମଗୁଣର ଅଧିକ ରହିଛି, କାହାର ସତ୍ୟଗୁଣ ଅଧିକ ରହିଛି। ତେଣୁ ଏମାନେ ଯେଉଁମାନେ ଅଶୁଭ ସ୍ୱଭାବ ସମ୍ବନ୍ଧ ହେଇଛି ତାଙ୍କର ତେ ବି ବେଇ ମାନେ ନିଶ୍ଚିତ ଭାବ ବୈ ତେ ବି ରଜ ପ୍ରକୃତ ତମସ ରଜ ପ୍ରକୃତିର ଏବଂ ତମ ପ୍ରକୃତିର ଲୋକମାନେ ଆସ ରଜ ପ୍ରକୃତି ତମ ପ୍ରକୃତି ମୁଁ କହିଲି ବୁଦ୍ଧି ତାଙ୍କର ବିପରୀତ ବୁଦ୍ଧି, ତେଣୁ ଏବଂ ସେମାନେ ହେଉଛନ୍ତି ମୂଢ଼ ଚେତସ
ସେମାନେ ହେଉଛନ୍ତି
ଚେତନା ତାଙ୍କର ଅତି ନିମ୍ନ ସ୍ତରରେ ତା ମୂର୍ଖ ସେମାନେ ମୂଢ ଚେତ ଯଦିଓ ସେମାନେ ଭାବନ୍ତି ନାହିଁ ସେମାନେ ମୂର୍ଖ ବୋଲି ସେମାନେ ଭାବନ୍ତି ସେମାନେ ବହୁତ ପଣ୍ଡିତ ପଣ୍ଡିତର ସଂଜ୍ଞା ଚାଣକ୍ୟ ପଣ୍ଡିତ କହିଛନ୍ତି ପଣ୍ଡିତ ପ୍ରକୃତ କିଏ କିଏ ନା ଆତ୍ମବତ୍ ସର୍ବଭୂତେଷୁ ଯେଉଁ ରହିଛି ପରଦ୍ରବ୍ୟେଷୁ ଲୋଷ୍ଟବତ୍ ଆମର ଜଣଙ୍କର ଯେଉଁ ଜିନିଷ ହଜିଗଲା ସାଧାରଣତଃ ଲୋକମାନେ ଦେଖିବେ ହଜିବା ଜିନିଷ ଛାଡ଼ନ୍ତି କାରଣ ପକେଟ ମାନେ ନିକଟ ହୋଇଯାଉଛନ୍ତି କିନ୍ତୁ କୌଣସି କାରଣରୁ ତାର ଜିନିଷ ଛାଡ଼ିଯାଇଛି ଗୋଟେ ଜିନିଷ ହଜିଯାଇଛି ତାକୁ ନେଇକିରି ସେମାନେ ସେ ଲୋକକୁ ଦେବା କଥା ଇଏ ହେଉଛି ପଣ୍ଡିତ ପରଦ୍ରବ୍ୟେଷୁ ଲୋଷ୍ଟବତ୍ ଅନ୍ୟ ଜିନିଷ ଯେତେ ଗୋଟେ ସୁନା ମୁଣ୍ଡାଟେ ହୋଇଥିବା କାହିଁକି କିନ୍ତୁ ସେଇଟା ତାଙ୍କ ପାଇଁ ଲୋଷ୍ଟବ ଟେକା ପତ୍ର ବଳ ତାର କିଛି ମୂଲ୍ୟ ନାହିଁ ଏବଂ ପର ଦାୟସୁ ମାତୃଭାବ ଅନ୍ୟ ସ୍ତ୍ରୀମାନଙ୍କୁ ଯେଉଁମାନେ ମାତୃ ମା ଭଳି ଗ୍ରହଣ କରିବେ ମା ଭଳି ସମ୍ମାନ କରିବେ ବା ମା ଭଳି ତାଙ୍କୁ ଦେଖିବେ ଏବଂ ଆତ୍ମ ସର୍ବଭୂତ ହେଇଛି ଆମର ଶରୀରରେ ଯେଭଳି ଭାବରେ କେଉଁଟା କଷ୍ଟ ହେଉଛି କେଉଁଟା ଇଏ ହେଉଛି ଏଇ ଯେଉଁ ଆମର ଶରୀର ପାଇଁ ଯେତିକି ଆମେ ଚିନ୍ତା କରୁଛେ ସେମିତି ସର୍ବଭୂତ ହେଇଛି ଅନ୍ୟ ସମସ୍ତ ଯୁବ ପାଇଁ ମଧ୍ୟ ସେଇଭଳି ଭାବରେ ଯିଏ ଦର୍ଶନ କରିବେ ବା ସେଇଭଳି ଭାବରେ ଯାହାଙ୍କର ସ୍ୱଭାବ ତେଣୁ ଯାହା ପଶ୍ଚି ସ ପଣ୍ଡିତ ପଣ୍ଡିତ ଲକ୍ଷଣ ତାହା ପଣ୍ଡିତ ଏଇଭଳିଆ କହିଛନ୍ତି ମାତୃ ପରଦାୟସୁ ପରଦ୍ରବ୍ୟେଷୁ ଲୋଷ୍ଟବ ଆତ୍ମବତ୍ ସର୍ବଭୂତ ହେଇଛୁ ଯାହା ପଶ୍ଚି ସ ପଣ୍ଡିତ ତେଣୁ ଯାହା ହଉ ଏମାନେ ନିଜକୁ ବହୁତ ପଣ୍ଡିତ ବି ଭାବନ୍ତି ଭଗବତ ଗୀତା ଦ୍ୱିତୀୟ ପ୍ରଥମେ ଭଗବାନ କହୁଛନ୍ତି ସେଟା ଯେ ଅଶୋଚିଆ ଶୋଚସ୍ତମ ପ୍ରଜ୍ଞା ଭାବାସ ସେ ଗତାଶୁ ନଗତାଶୁ ସେ ନାମ ଶୋଚନ୍ତି ପଣ୍ଡିତା ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଭାବନ୍ତି ନାହିଁ ସେମାନେ ପ୍ରକୃତ ମୂର୍ଖ ବୋଲି ଯେଉଁମାନେ ପ୍ରକୃତିରେ ମୂର୍ଖ ଏବଂ ସେମାନେ ଭାବନ୍ତି ସେମାନେ ମୂର୍ଖ ବୋଲି ସେମାନେ ପ୍ରକୃତ ମୂର୍ଖ ନୁହଁ ସେମାନେ ପଣ୍ଡିତ ନୁହଁ କିନ୍ତୁ ଯେଉଁମାନେ ମୂର୍ଖ ବ୍ୟକ୍ତି କିନ୍ତୁ ଭାବନ୍ତି ଆମେ ବହୁତ ପଣ୍ଡିତ ବୋଲି ସେମାନଙ୍କ ପାଇଁ ବିଷୟରେ କୁହାଯାଉଛି ଭଗବତା ଦ୍ୱିତୀୟ ଭଗବାନଙ୍କୁ ସେଟା କହୁଛନ୍ତି ଅର୍ଜୁନ ଯେଉଁ ବିଷୟରେ ସୂଚନା କରିବାର କଥା ନୁହଁ ଅଶୋଚ୍ୟା ସେ ବିଷୟରେ ତମେ ସୂଚନା କରୁଛ ଅର୍ଜୁନ ତେଣୁ ଅଶୋଚ୍ୟା ମନୁଷ୍ୟ ପ୍ରଜ୍ଞାବାଦ ବହୁତ ବହୁତ ବିଦ୍ୱାନ କଥା କହୁଛ ପ୍ରଜ୍ଞାବାଦ ବହୁତ ଜ୍ଞାନ ଲୋକ କଥା କହୁଛ ତେଣୁ ଗତାଶୁନ ଅବତାଶୁ ନାମ ହେଉଛନ୍ତି ପଣ୍ଡିତା ପଣ୍ଡିତ ବୋଲି ଆମେ କେମିତି ଜାଣିବା ନା ସେମାନେ ଆତ୍ମା ସମ୍ବନ୍ଧୀୟ ବିଷୟରେ ଆଲୋଚନା କରନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ହରେ ଯେଉଁମାନେ ଭଗବାନଙ୍କର ବିଷୟରେ ଆଲୋଚନା କରନ୍ତି ଆତ୍ମା ସମ୍ବନ୍ଧୀୟ ଆଲୋଚନା କରନ୍ତି ଶାସ୍ତ୍ର ସମ୍ବନ୍ଧୀୟ ଆଲୋଚନା କରନ୍ତି ସେମାନେ ହେଉଛନ୍ତି ପଣ୍ଡିତ କିନ୍ତୁ ପଣ୍ଡିତ ବୋଲି କହିକିରି ଏଇ ଶରୀର ସମ୍ବନ୍ଧୀୟ ଚିନ୍ତାରେ ସେମାନେ ବ୍ୟସ୍ତ ରହନ୍ତି ସେମାନେ ପ୍ରକୃତ ପଣ୍ଡିତ ବ୍ୟକ୍ତି ନୁହନ୍ତି ସେମାନେ ମୂର୍ଖ ମୂଢ ଚେତସ ବୋଲି କୁହାଯାଉଛି ଭଗବତ ଭଗବାନ କହୁଛନ୍ତି ଏଇମାନେ ଯେଉଁମାନେ ମୂଢ ଚେତସ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ନ ମା ଦୁଷ୍କୃତି ନ ମୂଢା ପ୍ରପଞ୍ଚନ୍ତି ନରାତ୍ମ ମାୟା ଜ୍ଞାନ ଆଶ୍ରମ ଧର୍ମ ଆସୁତା ଯେଉଁମାନେ ମୂଢା ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ତେଣୁ ଅନ୍ୟ ପ୍ରକାର ଆମେ କହିବା ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନେ ହେଉଛନ୍ତି ମୂର୍ଖ ବ୍ୟକ୍ତି ଚାରି ପ୍ରକାର ସେମାନେ ଚାରି ପ୍ରକାର ଭଗବାନ କହୁଛନ୍ତି ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ଆମେ ଜାଣିବା ସେମାନେ ଏହି ଚାରି ପ୍ରକାର ପ୍ରଥମ ପ୍ରକାର ହେଉଛନ୍ତି ମୂଢ଼ା ଯେଉଁମାନେ ମୂର୍ଖ ଭଗବାନ ଜାଣିନାହାନ୍ତି ସେମାନେ ଭଗବାନ ଶରଣ ଯାଉନାହାନ୍ତି ନରାଧମ ଚାରି ଲକ୍ଷ ପ୍ରକାର ମାନବ ଅଛନ୍ତି ତାଙ୍କ ଭିତରୁ ଭଗବାନ ଉତ୍ତମ ସ୍ତରର ଭଗବାନ ମଧ୍ୟମ ସ୍ତରର ଭଗବାନ ଅଧମ ସ୍ତରର ଯେଉଁମାନେ ଅଧମ ସ୍ତରର ବ୍ୟକ୍ତି ସେମାନେ ଭଗବାନ ଶରଣରେ ଯିବେ ନାହିଁ ନମାନ ଦୁଷ୍କୃତି ମୂଢ଼ା ପ୍ରପଦ୍ୟନ୍ତି ନରାଧମ ଆଉ କିଏ ନା ମାୟା ମହାପୁରୁଷ ଜ୍ଞାନ ଯଦିଓ ଆଚାର୍ଯ୍ୟମାନେ କହୁଛନ୍ତି ଯଦି ଭଗବାନ କହିଲେ ମୂର୍ଖ ବ୍ୟକ୍ତିମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ତାହେଲେ ଅନ୍ତତଃ ପ୍ରତି ପାଠୁଆ ବ୍ୟକ୍ତିମାନେ ଯିବା କଥା ବିଦ୍ୱାନ ବ୍ୟକ୍ତିମାନେ ଯିବା କଥା ସେମାନେ କାହିଁ ଯାଉନାହାନ୍ତି ନା ମାୟା ମହାପୁରୁଷ ଜ୍ଞାନ ତାଙ୍କର ଜ୍ଞାନଟା ମାୟାର ଯେଉଁ ରହିଛି ସତ୍ୟ ରାଜ ତମ ଏ ଗୁଣ ମାୟା ଦ୍ୱାରା ଅପହରଣ ହେଇଯାଇଛି ତେଣୁ ସେମାନେ ଭଗବାନଙ୍କୁ ସେମାନେ ଯାଉନାହାନ୍ତି। ଏବଂ ଆଉ କିଏ ନା ଆସୁର ଭାବମା ସୀତା, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନ ସାମ୍ନାରେ ଯାଉନାହାନ୍ତି। ତେଣୁ ଏମାନେ ସବୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ତେବେ ହିଁ ରଜା ପ୍ରକୃତ ତମସା ମୂଳତେ ସତାଂ ବିଦ୍ୟୁଷ ମାଚେରୁ ସତାଂ ସତାଂ କିଏ ନା ଯେଉଁମାନେ ସତର ଶରଣ ନେଇଛନ୍ତି ସେମାନେ ହେଉଛନ୍ତି ସତାଂ। ଭଗବାନ ହେଉଛନ୍ତି ସତ ପରମ ସତ୍ୟ, ସତ୍ୟ ବ୍ରତଂ ସତ୍ୟ ପରମନ୍ତ୍ରୀ ସତ୍ୟଂ ସତ୍ୟସ୍ୟ ସତ୍ୟେ ସତ୍ୟସ ସତ୍ୟ ଉପସତ୍ୟନେତ୍ରଂ ସତ୍ୟାତ୍ମକତ୍ୱଂ ଶରଣଂ ପ୍ରପନ୍ନା ସତ୍ୟଂ ପରଂ ଧିମହି। ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟା କହିଲେ ସତ୍ୟ ପରମ ସତ୍ୟ ହେଉଛନ୍ତି ଭଗବାନ, ତାଙ୍କ ବିଷୟ ଧ୍ୟାନ କରାଯାଉଛି ଭାଗବତରେ ଆରମ୍ଭ। ଇଏ ହେଉଛି ମଙ୍ଗଳାଚରଣ, ଇଏ ହେଉଛି ଭଗବାନଙ୍କୁ ନମସ୍କାର କରାଯାଉଛି। ସତ୍ୟଂ ପରମ ଧିମହି, ପରମ ସତ୍ୟକୁ ଆମେ ଧ୍ୟାନ କରୁଛୁ ବା ଆମର ପ୍ରଣାମ ଜଣାଉଛୁ। ସେ ସତ୍ୟ କିଭଳି ନା ଭାଗବତ ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମାଦି ଦେବତାମାନେ କହିଛନ୍ତି, ବିସ୍ତାର କରିଛନ୍ତି। ସତ୍ୟ ବ୍ରତଂ, ଯାହାଙ୍କ ବ୍ରତ ସତ୍ୟ ସେ ହେଉଛନ୍ତି ସତ୍ୟ ବ୍ରତଂ। ସତ୍ୟ ପରମ, ଯିଏ ହେଉଛନ୍ତି ଅନ୍ତିମ ସତ୍ୟ ସେ ହେଉଛନ୍ତି ସତ୍ୟ। ତ୍ରିସତ୍ୟମ, ତ୍ରିକାଳରେ ତିନିକାଳରେ ସତ୍ୟ, ସତ୍ୟ ବ୍ରତଂ ସତ୍ୟ ପରମ ତ୍ରିସତ୍ୟମ ସତ୍ୟ ସେ ଯୋନି ନିହିତାଂଶ ସତ୍ୟ। ଯେତେ ସବୁ ଭଗବାନଙ୍କର ଅବତାର ଆସୁଛନ୍ତି, ଯାହାଙ୍କ ଠାରେ ଆସୁଛନ୍ତି ସେ ହେଉଛନ୍ତି ସତ୍ୟ ସେ ଯୋନି। ଏଇଭଳି ଭାବରେ ସେ ହେଉଛନ୍ତି ପରମ ସତ୍ୟ ଭଗବାନ, ତେଣୁ ସେଇ ପରମ ସତ୍ୟଙ୍କର ଯେଉଁମାନେ ଆଶ୍ରୟ ନେଇଛନ୍ତି ତାଙ୍କୁ ସତାଂ ବୋଲି କହିଛନ୍ତି। ସତାଂ ପ୍ରସଙ୍ଗା ମମ ବୀର୍ଯ୍ୟ ସନ୍ଦିଦୋ ଭବନ୍ତି ହିନ୍ଦୁତ୍କର୍ଣ୍ଣ ରସାୟନ କଥା ତଜ୍ଜୋଷଣା ଆଶୁ ଅପବର୍ଗ ଲକ୍ଷ୍ମଣି ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି। ଭାଗବତ ତୃତୀୟ ସ୍କନ୍ଦ ପଚିଶ ଅଧ୍ୟାୟରେ କପିଳଦେବ ତାଙ୍କ ମାତା ଦେବତୀ କହୁଛନ୍ତି, ଯେଉଁମାନେ ଭଗବାନଙ୍କ କଥା ଶ୍ରବଣ କରୁଛନ୍ତି ସତାଂ ପ୍ରସଙ୍ଗା, ଭଗବାନ ଭକ୍ତ ମେଳେ ଯେତେବେଳେ ଭଗବାନ କଥା କୁହାଯାଏ ସେତେବେଳେ କ'ଣ ହୁଏ ନା ଭବନ୍ତି ହିନ୍ଦୁତ୍କର୍ଣ୍ଣ ରସାୟନ କଥା, ଭଗବାନଙ୍କ କଥା ଯେତେବେଳେ ଭକ୍ତ ମେଳରେ କୁହାଯାଏ ସେତେବେଳେ ସେଟା ବହୁତ ହୃଦୟ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରେ, ହୃତ୍କର୍ଣ୍ଣ ରସାୟନ କଥା। ଏବଂ ଏହି ଭଗବାନ କଥା ଶ୍ରବଣ କଲେ ଖାଲି ଯେ ହୃଦୟ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରେ ତା ନୁହଁ, ତାକୁ ଯେଉଁ ସେମାନେ ଆଶୁ ଅପବର୍ତ୍ତ ବର୍ତ୍ତମାନ ଖୁବ୍ ଶୀଘ୍ର ସେମାନେ ଅପବର୍ତ୍ତ ରାସ୍ତାରେ ଚାଲିବେ। ଆମେ ସବୁ ବର୍ତ୍ତମାନ ଯେଉଁ ଚାଲୁଛେ କେଉଁ ରାସ୍ତାରେ ପବର୍ଗ ରାସ୍ତାରେ, ଏଇ ଭୌତିକ ଜଗତର ରାସ୍ତାରେ, କିନ୍ତୁ ଯେଉଁମାନେ ଭଗବାନଙ୍କ କଥା ଶ୍ରବଣ କରୁଛନ୍ତି ସେମାନେ ଆଉ ପବର୍ଗ ରାସ୍ତାରେ ଚାଲୁନାହାନ୍ତି, ଅପବର୍ଗ ରାସ୍ତାରେ ସେମାନେ ଚାଲୁଛନ୍ତି। ଭଗବତ ଧାମ ସେ ରାସ୍ତା ହେଉଛି ଭଗବତ ଧାମ ରାସ୍ତା, ଅପବର୍ଗ ରାସ୍ତା ଆସୁ ଖୁବ୍ ଶୀଘ୍ର ସେମାନେ ଅପବର୍ଗ ରାସ୍ତାରେ ଚାଲିବେ। ଅପବର୍ଗ ରାସ୍ତାରେ ଚାଲିଲେ କ'ଣ ହେବ ନା ଶ୍ରଦ୍ଧା ରବି ଭକ୍ତି ଅନୁପ୍ରବିଶ, ଶ୍ରଦ୍ଧା କିଛି ବିଶ୍ୱାସ ଆସିବ, ଭଗବାନ କଥା ଟିକେ ଆନନ୍ଦ ଆସିବ, ରବି ଆସିବ ଏବଂ ଭଗବାନଙ୍କୁ ଭକ୍ତି ଆସିବ। ଏ ଭଗବାନ କଥା ଶୁଣିଲେ ଆର ଫଳ ସେ କହୁଥିଲେ, ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନଙ୍କୁ ସତାଂ ବୋଲି କୁହାଯାଉଛି। ତେଣୁ କଂସ ଆଦେଶ ଦେଲେ କ'ଣ ଆମେ ସତାଂ ବିଦ୍ୱେଷ ମାଚେରୁ, ତମେ ସେଇ ସତାଂ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପ୍ରତି ବିଦ୍ୱେଷ କର। ବିଦ୍ୱେଷ ହେଉଛି ଏମିତି ବିଦ୍ୱେଷ କରିବା, ଈର୍ଷା ହେଉଛି ବିଦ୍ୱେଷ। ଭାଗବତ ଚତୁର୍ଥ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ନାରଦମୁନି କହୁଛନ୍ତି ଧ୍ରୁବଙ୍କୁ, ଧ୍ରୁବ ଯେତେବେଳେ ଘର ଛାଡ଼ି ପଳାଇ ଆସୁଛନ୍ତି ଭଗବାନଙ୍କୁ ଶରଣ ଯିବା ପାଇଁ, ନାରଦମୁନି ତାଙ୍କୁ ଉପଦେଶ ଦେଉଛନ୍ତି ଯେ ଗୁଣାତୀତା ମୃଦଂ ଦୃଶ୍ୟେ ଅନୁକୋଷଂ ଗୁଣାଧମା ମୈତ୍ରୀ ସମାନାତ ଅନୁଚ୍ଛେ ନ ତା ବି ଅଭିଭୂତେ। ଆମେ ସବୁ ଦୁଃଖ ପାଉଛୁ କ'ଣ ପାଇଁ ନା ତିନୋଟି କାରଣ, ନାରଦମୁନିଙ୍କ କହିବା ଅନୁସାରେ ତିନୋଟି କାରଣ ଆମେ ଦୁଃଖ ପାଉଛୁ ନ ତାପରେ ଅଭିଭୂତି, ତ୍ରିତାପରେ ଆମେ ଦର୍ଦ୍ଦଉଛେ କାହିଁକି ନା ତିନୋଟି କାରଣ କ'ଣ କ'ଣ ସେ କାରଣ ନା ଗୁଣାଧିକା ମୃଦଂ ଦୃଶ୍ୟେ। ଆମଠୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ଗୁଣାଧିକା ତାଙ୍କ ପ୍ରତି କ'ଣ କରିବା କଥା ଆମର ଆଚରଣ ନା ମୃଦଂ ଦୃଶ୍ୟେ, ଆମେ ତାଙ୍କୁ ଦେଖିଲେ ଆନନ୍ଦିତ ହେବା କଥା, କିନ୍ତୁ ଆମର କ'ଣ ଆସୁଛି ନା ଦ୍ୱେଷ ଆସୁଛି, ଏମ୍ଭି ଏମ୍ଭି ଡିରାଇଭ୍ ଆଣ୍ଡ ପ୍ରାଇଭ୍, ଏଇ ତିନୋଟି କାରଣରୁ ଜଣେ ମ୍ୟାଟେରିଆଲ୍ ଟ୍ରିବୁଲେସନ୍ ପ୍ରାପ୍ତ ହେଉଛନ୍ତି। ଏମ୍ଭି ଡିରାଇଭ୍ ଆଣ୍ଡ ପ୍ରାଇଭ୍, ଏମ୍ଭି ଈର୍ଷା ହେଉଛି, আমাদের যেমন উন্নত স্তরে আছে তাকে দেখলে আমরা ঈর্ষা হয়েছি মোনাদিত, কিন্তু আমার কোন লাগাটা আনন্দিত লাগাটা, সেমানে আমাদের উন্নত স্তরে আছেন তাকে দেখলে আমি আনন্দিত লাগাটা, কারণ সেমানে কৃপা করে আমি মধ্যে সেই স্তরে যাইপারিবা গুণাধিকার উদম সে। দ্বিতীয় কারণ কোন না অনুপ্রসন গুণাধমার, আমার যেমন নিম্ন স্তরে অনেক সেমানে দেখলে কোন আমার ব্যবহার করিবার কথা না অনুপ্রসন কৃপা করিবার কথা, এ তলে আসুন কেমনি উন্নত স্তরকে যাবে সেখানে ব্যবস্থা করিবার কথা, কিন্তু আমি কোন করছে না তাকে বিড়াই যান তাকে থটা করছে, এ এটা কি জানি এটা মন পটা বিদার গুণ প্রকার থটা করছে বিড়াই বিড়াই করছে তা থটা করছে, এবং মৈত্রী সমানাত অনুচ্ছেন আম সহ যে সমান স্তরের অনেক তাকে দেখলে কোন ব্যবহার করার কথা না মৈত্রী ফ্রেন্ডশিপ করার কথা, কিন্তু আমি কোন করছে প্রাইড আমার গর্ব আসছে সি কোন বলছেন সমান, এই তিনোটি কারণ ন তাপরে অভিভূতে সমস্ত তাপ প্রাপ্ত হচ্ছেন যেতে বৌদ্ধ জগতের তাপ ব্যবহৃত হচ্ছে কারণ হচ্ছে তিনোটি, তেমন নারায়ণ পাইলে তুমি যদি যে তোমার অবস্থায় উত্তম পাই তুমি মন্তব্য করছো উত্তম যা হোক সে তাকে পিতা মাতা প্রাপ্ত হয়েছেন তুমি তাকে দেখলে আনন্দিত হো তা প্রতি তুমি এমনি কর না ঈর্ষা কর না কহিবার উদ্দেশ্য ছিল সেটা গুণাধিকার উদম সে অনুপ্রসন গুণা নবা মৈত্রী সমান অনুচ্ছে ন তাকে অভিভূতি, তেমন কিন্তু পাঁচ অসুর স্বভাব সম্পন্ন ব্যক্তি কি ওল্টা কার্য করিবে সেখানে সেখানে দুঃখ কষ্ট প্রাপ্ত হবে, তেমন পাঁচের আদেশে সতান বিদ্বেষ মাতেরু সেমানে যেমন ভগবান ভক্ত তা প্রতি বিদ্বেষ কলে ঈর্ষা কলে, তারপরে কোণ হলা না আরা আগত মুত্যব এ ক্লাসের সঙ্গে অনুগত ঠিক নাই ভুল আছে, মানে মৃত্যু তাঙ্কে সামনে রহিলে মধ্য সেমান দেখি নাহান্তি যে সেমানে মৃত্যু কথারে কথি কহি যাইছেন, ইয়ে হচ্ছে সবুটা বড় আশ্চর্য এমান যেহেতু সব কার্য করছেন মৃত্যুকে সে আহ্বান করছেন ভগবান ভক্তঙ্ক গরিবের যদি আমি যা যে ভাগবত সপ্তম স্কন্ধরে ভগবান কহিবে সে কথা যে যে মাংস বিদ্বেষ সব আসু বিনশ্যতি যে ভগবান ভক্ত সাধু ব্রাহ্মণ গাভী এমান গুরুদের যে যাবে এবং ধর্ম গুরুদের যাবে ভগবান গুরুদের যাবে সব আসু বিনশ্যতি তার বিনাশ নিশ্চিত খুব শীঘ্র প্রাপ্ত হবে, তেমন কংসর অনুচর মানে দেখিপার না যে তাঙ্ক মৃত্যু আসে তাঙ্ক পাখে পৌঁছে যাইছে কাল করাড় সে অচ্ছা এটা দেখিপার না কিন্তু না যেহেতু রজগুণ তন্মূলে রয়েছেন বিনাশ কালে বিপরীত বুদ্ধি বিনাশ কাল তাঁকে আসি যাইছে বিপরীত বুদ্ধি সব আসি যাইছে যেটা করার কথা নুহ সেটা করছেন কংসর সেইভাবে আদেশ দিয়াযাইছে আর পরশ্বটরে সেটা বর্ণনা করা বিস্তার করে বর্ণনা করা আমার সময় যাইছি আমি কথা বিশ্রাম বা জয় শ্রী ভাগবত কি জয় শ্রী গোপাল মহারাজ কি জয় শ্রী গুরুদেব কি আনন্দ কোটি বৈষ্ণব কি জয় শ্রী গোপাল।